ନମସ୍କାର, ମୁଁ ଆମ୍ବେଦକର ସାହିରୁ ରେଶ୍ମା ବେଗମ କହୁଛି। ଆମର ଏଠି ପାଣି ବହୁତ ସମସ୍ୟା ହେଉଛି। ଆମର ଏଠି ପାଣି ଟିକେ ସୁବିଧା କଲେ ଆମକୁ ଏଠି ଆମେ ସମସ୍ତେ ଭଲ ରହିବୁ। ତେଣୁ କରିକି ଆମେ ବହୁତ ପାଣି ପାଇଁ ଜଟିଳ ରହୁଛୁ। ଦିନେ ଆଇଲେ ଚାରି ଦିନ ଯାଏଁ ପାଣି ଆସୁନି। ଯେତେବେଳେ ଆମେ କହିଲା ବେଳକୁ ପାଣି କାହିଁ ଆସୁନି, ପାଣି କାହିଁ ଆସୁନି, ସେ କହୁଛନ୍ତି ରହିରାଜଠୁ ଆମର ପାଣି ଖରାପ ଅଛି। ତେଣୁ ଆମେ କେମିତି ଏଠି ଚଳିବୁ ସମସ୍ତେ ଏକ ପାଇଁ? ବହୁତ ସମସ୍ତେ ଆସିକି ଆମରି ପାଖରେ ବି ହାଲା ଗୋଲାଉଛନ୍ତି, କହୁଛନ୍ତି ତମେ ପାଣି ଟିକେ ସୁବିଧା କରୁନ, କାହିଁ ପାଣି ଆସୁନି। ସମସ୍ତେ କିନ୍ତୁ ଆସୁଛନ୍ତି ଆମ ପାଖକୁ, ପାଣି କାହିଁ ଆସୁନି ଫୋନ୍ କରନ୍ତୁ। ଆମେ ଫୋନ୍ କଲାବେଳକୁ ସେ ଏମିତି କଥା କହୁଛନ୍ତି। ନହେଲେ ଆମର ଏଠି ଟ୍ୟୁବ୍ୱେଲ୍ ଫ୍ୟୁଲ୍ ବି ନାହିଁ ନା, ତେଣୁକରି ଏଠି ଆମର ଗୋଟେ ଅଛି, ଗୋଟେ ବୋରିଂ ସୁବିଧା ଯଦି କରିଦେବେ ଆହୁରି ସୁବିଧା ହୁଅନ୍ତା ଟିକେ। ମୁଁ ଏତିକି କହିକି ରହୁଛି।